ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୟ କାନ ସ୍ମରିଛି ସୁନାମ ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶହେବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ବିଶେଷ ଖୁସି। ଆପଣ ଯେ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ତାହା ଜାଣି ମଧ୍ୟ ଆମେ ବିଶେଷ ଆନନ୍ଦିତ, ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। କିନ୍ତୁ ଆମେ କେବଳ ପ୍ରଭୁଙ୍କର ବିଷୟରେ ଜାଣିଥିଲେ ଯଥେଷ୍ଟ ନୁହେଁ, କିନ୍ତୁ ଆମକୁ ପ୍ରଭୁ ଯୀଶୁଙ୍କୁ ଜାଣିବାକୁ ହେବ। ଆଉ ଯଦି ଆମେ ପ୍ରଭୁ ଯୀଶୁଙ୍କୁ ଜାଣୁ ତାହେଲେ ଆମେ ଉଦ୍ଧାରପ୍ରାପ୍ତ ହୋଇପାରିବା। ତେଣୁ ମୋର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ପ୍ରଭୁ ଯୀଶୁଙ୍କୁ ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ, ଆଉ ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲେ ଆପଣ ଜୀବନରେ ବାସ୍ତବ ଶାନ୍ତି ପାଇପାରିବେ, ପାପରୁ ଉଦ୍ଧାର ପାଇପାରିବେ, ଆଉ ସେହି ଅନନ୍ତ ଜୀବନର ଅଧିକାରୀ ହୋଇପାରିବେ। ପ୍ରଭୁ ଆପଣଙ୍କୁ ସମସ୍ତ ସମସ୍ୟାରୁ ଉଦ୍ଧାର କରିବେ, ସେ ଆପଣଙ୍କର ସମସ୍ତ ଦୁଃଖ ସମସ୍ୟା ଦୂର କରିଦେବେ। ତେଲେ ଆସନ୍ତୁ ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଯେଉଁ ସମସ୍ତ ବିଷୟ ଶିକ୍ଷା ଦେବା ପାଇଁ ଯାଉଅଛନ୍ତି ତାହା ମନୋଯୋଗର ସହିତ ଶୁଣିବା ସଙ୍ଗେ ସଙ୍ଗେ ସେହି ଶିକ୍ଷା ଅନୁଯାୟୀ ଜୀବନଯାପନ କରିବା ପାଇଁ ଚେଷ୍ଟା କରିବା, ତାହେଲେ ଏହି କାର୍ଯ୍ୟକ୍ରମ ଶୁଣିବା ଆମମାନଙ୍କର ପକ୍ଷେ ସାର୍ଥକ ହେବ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ମୁଖ ନିସୃତ ବାକ୍ୟ ପାଇଁ। ହଁ ପ୍ରଭୁ, ସେହି ବାକ୍ୟ ଅନୁଯାୟୀ ତୁମେ ଆମମାନଙ୍କ ଜୀବନରେ ସମସ୍ତ ବିଷୟ ସାଧନ କରି ଆସିଛ, ଆଉ ସେ ବାକ୍ୟ ଅନୁଯାୟୀ ପ୍ରଭୁ ତୁମେ ଆମମାନଙ୍କୁ ଶାନ୍ତି, ସାନ୍ତ୍ୱନା, ଆନନ୍ଦ ମଧ୍ୟ ଦେଉଛ, ଏବଂ ତୁମର ସେହି ଉଦ୍ଧାରର ପରିଚୟ ମଧ୍ୟ ଦେଉଛ। ପବିତ୍ର ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ ଆଳାପ କର। ପ୍ରଭୁ, ତୁମେ ଆମମାନଙ୍କର ଅସଜଡ଼ା ଜୀବନକୁ ତୁମର ବାକ୍ୟ ମଧ୍ୟ ଦେଇ ସଜାଡ଼ି ଦିଅ, ଏବଂ ପ୍ରଭୁ ତୁମେ ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ନେବା ନିମନ୍ତେ ସାହାଯ୍ୟ କର। ଆମମାନଙ୍କର ସମସ୍ତ ପାପ, ଦୋଷ, ଅଯୋଗ୍ୟତା ତୁମେ ଦୟାକରି ମାର୍ଜନା କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ପିତରର ଦୁଇ ପର୍ବର 21 ପଦ ଓ 22 ପଦ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଆମ୍ଭେମାନେ ଭଣ୍ଡ ଶିକ୍ଷକମାନଙ୍କର କାର୍ଯ୍ୟକଳାପ ଓ ସେମାନଙ୍କର ବିଚାର ବିଷୟ ନେଇ ଗତ ପାଠରେ ଆଲୋଚନା କରିଥିଲୁ, ଯାହାକି ପିତର ତାହାଙ୍କର ଏହି ଦ୍ୱିତୀୟ ପତ୍ରରେ ଅତି ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି। ଈଶ୍ୱର ଦିନେ ସେମାନଙ୍କୁ ଦେଖାଇଦେବାକୁ ଓ ସେମାନଙ୍କର ବିଚାର କରିବାକୁ ଯାଉଅଛନ୍ତି। ତେବେ ଆଜି ମଧ୍ୟ ଆମେ ଭଣ୍ଡ ଶିକ୍ଷକମାନଙ୍କର ଶେଷ ପରିଣତି ନେଇ ପିତର ଆଉ କ'ଣ କହିବାକୁ ଯାଉଅଛନ୍ତି ଓ କିପରି ଭାବେ ଏହି ଅଧ୍ୟାୟଟିକୁ ସମାପ୍ତ କରିବାକୁ ଯାଉଅଛନ୍ତି ତାହା ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ ଦୁଇ ପର୍ବର 21 ପଦରେ ଲେଖା ଅଛି, କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାନ୍ତା। ବର୍ତ୍ତମାନ ପିତର ଏହି ସମସ୍ତ ବିଷୟକୁ ଏହିପରି ଭାବେ ସମାପ୍ତ କରିବାକୁ ଯାଇ କହନ୍ତି, ସେମାନଙ୍କ ପକ୍ଷେ ସେହି ଧାର୍ମିକତାର ମାର୍ଗ ଜାଣିବା ଓ ସୁସମାଚାରଠାରୁ ବିମୁଖ ହେବା ଅପେକ୍ଷା ସେହି ମାର୍ଗ ବିଷୟରେ ନ ଜାଣିବା ସେମାନଙ୍କ ପକ୍ଷେ ଅଧିକ ଉତ୍ତମ ହୋଇଥାନ୍ତା। ପ୍ରିୟ ବନ୍ଧୁ, ତାହା ହିଁ ଆଜି ଅନେକଙ୍କ ଜୀବନରେ ଘଟେ। ଆମେ ସୁସମାଚାର ଶୁଣୁ, ଈଶ୍ୱରଙ୍କ ବାକ୍ୟ ଜାଣୁ, ସତ୍ୟ କ'ଣ ତାହା ମଧ୍ୟ ଜାଣୁ ଓ ଧାର୍ମିକତାର ମାର୍ଗ କ'ଣ ତାହା ମଧ୍ୟ ଜାଣୁ, କିନ୍ତୁ ଆମେ ସବୁକିଛି ଜାଣି ନ ଜାଣିଲା ପରି ହେଉ। ମାତ୍ର ଆମେ ଜାଣି ରଖିବା ଉଚିତ ଯେ ଆମେ ସେଥିନିମନ୍ତେ ନିଶ୍ଚିତ ଭାବେ ଉତ୍ତରଦାୟୀ। ଆଜି ଯଦି ଆମେ ଏହି ସୁସମାଚାର ତଥା ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ନିମନ୍ତେ ସୁଯୋଗ ପାଇଛୁ, ତାହେଲେ ଆମେ କେବେ ହେଲେ ଈଶ୍ୱରଙ୍କ ଉପସ୍ଥିତିରେ ବାହାନା କରିପାରିବା ନାହିଁ ଯେ ଆମମାନେ ସୁସମାଚାର ବିଷୟରେ କିଛି ଜାଣିନାହୁଁ କିମ୍ବା ଶୁଣିନାହୁଁ। ଆମମାନେ ଯଦି ଶୁଣିଅଛୁ ତାହେଲେ ଆମମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଉତ୍ତରଦାୟୀ, ଯେଉଁମାନେ କି ସୁସମାଚାର ଶୁଣିବାର ସୁଯୋଗ ପାଇନାହାନ୍ତି। ଆଜି ଆମେ ବେତାର ମାଧ୍ୟମରେ ଈଶ୍ୱରଙ୍କ ବାକ୍ୟ ବା ପରିତ୍ରାଣଜନକ ସୁସମ୍ବାଦ ଶୁଣିବାର ସୁଯୋଗ ପାଇଅଛୁ। କିନ୍ତୁ ଆମେ ଯଦି ଏହା ଶୁଣିବା ପରେ ପୁନର୍ବାର ଅନ୍ଧକାର ମଧ୍ୟରେ ଜୀବନଯାପନ କରୁ, ତାହେଲେ ଆମମାନେ ଈଶ୍ୱରଙ୍କ ନିକଟରେ ଅଧିକ ଉତ୍ତରଦାୟୀ। ଯଦି ସେପରି ହୋଇଥାଏ, ତାହେଲେ ସୁସମାଚାର ଶୁଣିବା ଅପେକ୍ଷା ନ ଶୁଣିବା ଆମମାନଙ୍କ ପକ୍ଷେ ଭଲ ହୋଇଥାନ୍ତା। 22 ପଦରେ ଲେଖା ଅଛି, କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁଡ଼ି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ। ଏହି ସତ୍ୟ ଦୃଷ୍ଟାନ୍ତ ବାକ୍ୟ ସେମାନଙ୍କ ପ୍ରତି ଘଟିଅଛି। ପିତର ଏଠାରେ ଭଣ୍ଡ ଶିକ୍ଷକମାନଙ୍କୁ କୁକୁର ସହିତ ତୁଳନା କରନ୍ତି, କାରଣ ଜୁହୁଦୀମାନଙ୍କ ଚିନ୍ତାଧାରାରେ କୁକୁର ଅପେକ୍ଷା ଆଉ ଅଧିକ ନ୍ୟୁନତରର ବିଷୟ କିଛି ନଥିଲା। ଆଉ ପିତର କହନ୍ତି, କୁକୁର ଆପଣା ବାନ୍ତି ଖାଇବାକୁ ପୁନର୍ବାର ଫେରେ। ପିତର ଏଠାରେ ହିତୋପଦେଶ 26:11 କିଛି ଆଣି ଦେଖାଇବାକୁ ଚାହାନ୍ତି ଯେ ସେମାନେ ସେମାନଙ୍କର ସତ୍ୟ ସ୍ୱାଭାବିକ ଓ ଅପରିବର୍ତ୍ତନୀୟ ଅବସ୍ଥାକୁ ଫେରିବେ। ହିତୋପଦେଶ 26:11 ଲେଖା ଅଛି, ଆପଣା ବାନ୍ତି ପ୍ରତି ଫେରିବା କୁକୁର ଯେପରି, ପୁନଃପୁନଃ ଆପଣା ଅଜ୍ଞାନତାର କର୍ମ କରିବା ମୂର୍ଖ ସେପରି। ଆହୁରି ପିତର କହନ୍ତି, ଧୌତ ହୋଇଥିବା ଘୁଷୁଡ଼ି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ। ଏ ହେଉଛନ୍ତି ପିତର, ଯିଏକି ଅପବ୍ୟୟୀ ଘୁଷୁଡ଼ିର ଦୃଷ୍ଟାନ୍ତ ଦିଅନ୍ତି। ଆପଣ ବୋଧହୁଏ କେବେ ହେଲେ ଅପବ୍ୟୟୀ ଘୁଷୁଡ଼ିର ଦୃଷ୍ଟାନ୍ତ ଶୁଣିନଥିବେ, ମାତ୍ର ଏଠାରେ ଆପଣ ଏହି ଦୃଷ୍ଟାନ୍ତଟି ଲକ୍ଷ୍ୟ କରିବାକୁ ପାରିବେ। ପ୍ରକୃତରେ ଏହା ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ ଉପରେ ଭିତ୍ତି କରି ଉପସ୍ଥାପିତ କରାଯାଇଅଛି, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟ ଏକ ମହାନ ଦୃଷ୍ଟାନ୍ତ ଆକାରରେ ଲୁକ 15:11-32 ମଧ୍ୟରେ ପ୍ରଦାନ କରିଅଛନ୍ତି। ପ୍ରକୃତରେ ଅପବ୍ୟୟୀ ପୁତ୍ରର କାହାଣୀ ଏହା ନୁହେଁ ଯେ କିପରି ଜଣେ ପାପୀ ପୁତ୍ରରେ ପରିଣତ ହେଲା, ମାତ୍ର କିପରି ଜଣେ ପୁତ୍ର ପାପୀରେ ପରିଣତ ହେଲା। ଲୁକଲିଖିତ ସୁସମାଚାରର 15 ପର୍ବରେ ଏହି ଦୃଷ୍ଟାନ୍ତଟି ପ୍ରଦାନ କରାଯାଇଅଛି। ଜଣେ ପିତା ଥିଲେ ଯାହାଙ୍କର 2 ପୁତ୍ର ଥିଲେ, ମାତ୍ର ସାନ ପୁଅ ନିଜର ଭାଗରେ ପଡ଼ିଥିବା ସମସ୍ତ ସମ୍ପତ୍ତି ଘେନି ଦୂରଦେଶକୁ ଚାଲିଗଲା ଓ ସେଠାରେ ଆପଣାର ସମସ୍ତ ସମ୍ପତ୍ତି କଦାଚାରରେ ଉଡ଼ାଇଦେଲା। ଏହାପରେ ସେହି ଦେଶରେ ଦୁର୍ଭିକ୍ଷ ପଡ଼ିଲା ଓ ତାହାର ଜୀବନଧାରଣ ଅସହ୍ୟ ହୋଇପଡ଼ିଲା। ତେଣୁକରି ସେ ପେଟ ବିକଳରେ ସେହି ଦେଶରେ ଜଣେ ବ୍ୟକ୍ତିର ଘୁଷୁରୀ ଚରାଇ ନିଜର ପେଟ ପୂରାଇବା ନିମନ୍ତେ ବାଞ୍ଛା କଲା ଓ ପରିଶେଷରେ ସେ ତାହା କରିବା ନିମନ୍ତେ ବାଧ୍ୟ ହେଲା। କିନ୍ତୁ ତହିଁରେ ମଧ୍ୟ ସେ ନିଜର ଗୁଜୁରାଣ ମେଣ୍ଟାଇ ପାରିଲା ନାହିଁ କି ସେ ସେହି ଘୁଷୁରୀମାନଙ୍କ ମଧ୍ୟରେ ରହିବାକୁ ଇଚ୍ଛା କଲା ନାହିଁ। ତେବେ ପ୍ରଭୁ ଯୀଶୁ ଯେତେବେଳେ ସେହି ଦୃଷ୍ଟାନ୍ତଟି ପ୍ରଦାନ କଲେ, ସେତେବେଳେ ଉଭୟ କରଗ୍ରାହୀ ଓ ଭାରୁସୀମାନେ ଚମତ୍କୃତ ହେଲେ, କାରଣ ଜଣେ ଜୁହୁଦୀ ବାଳକ ପ୍ରତି ତାହାଠାରୁ ଅଧିକ କୁଶ୍ଚିତ ବିଷୟ ଆଉ କିଛି ନଥିଲା। ସେ ଅତି ତଳକୁ ଖସିଯାଇଥିଲା। ପ୍ରକାରାନ୍ତରେ ସେ ଅତି ଅନୈତିକ କାର୍ଯ୍ୟରେ ଓ ଯୌନ ସମ୍ପର୍କୀୟ ଅନୈତିକ କାର୍ଯ୍ୟରେ ନିଜକୁ ଲିପ୍ତ କଲା। ଏହି ବାଳକଟି ସେହି ଘୁଷୁଡ଼ି ଶାଳା ମଧ୍ୟରେ ରହିଥିଲା। ପୁନର୍ବାର ଏହି ଦୃଷ୍ଟାନ୍ତ ମଧ୍ୟ ଦେଇ ଆମେ ଆଉ ଏକ ଶିକ୍ଷା ପାଇବାକୁ ପାରୁ। ଏହି ଦୃଷ୍ଟାନ୍ତଟି ପ୍ରକାଶ କରେ ନାହିଁ ଯେ କିପରି ଜଣେ ପାପୀ ଉଦ୍ଧାରପ୍ରାପ୍ତ ହୁଏ, ମାତ୍ର ଏହା ଜଣେ ପିତାଙ୍କର ହୃଦୟକୁ ପ୍ରକାଶ କରେ ଯିଏକି କେବଳ ଜଣେ ପାପୀକୁ ଉଦ୍ଧାର କରନ୍ତି ନାହିଁ, ମାତ୍ର ଜଣେ ପୁତ୍ରକୁ ଗ୍ରହଣ କରିନିଅନ୍ତି ଯିଏକି ପାପ କରେ। ତେବେ କେହି ଜଣେ ସ୍ୱର୍ଗତ ଡକ୍ଟର ହ୍ୟାରି ରିବର୍ଣ୍ଣଙ୍କୁ ପଚାରିଥିଲେ, ଧରିନିଅନ୍ତୁ ସେହି ପୁତ୍ର ଯଦି ସେହି ଘୁଷୁରୀ ଶାଳା ମଧ୍ୟରେ ମୃତ୍ୟୁବରଣ କରିଥାନ୍ତା, ତାହେଲେ କ'ଣ ହୋଇଥାନ୍ତା? ଡକ୍ଟର ରିମର୍ କହିଲେ, ହଁ, ଯଦି ସେ ସେହି ଘୁଷୁରୀ ଶାଳା ମଧ୍ୟରେ ମୃତ୍ୟୁବରଣ କରିଥାନ୍ତା, ତାହେଲେ ଗୋଟିଏ ବିଷୟ ନିଶ୍ଚିତ ଯେ ସେ ଏକ ମୃତ ଘୁଷୁରୀ ହୋଇପାରିନଥାନ୍ତା। ସେ ଜଣେ ପୁତ୍ର ଥିଲା। ସେ ଜଣେ ପୁତ୍ର ଥିଲା ଯେତେବେଳେ ସେ ଗୃହ ପରିତ୍ୟାଗ କଲା। ସେ ଜଣେ ପୁତ୍ର ଥିଲା ଯେତେବେଳେ ସେ ଦୂରଦେଶକୁ ଚାଲିଗଲା। ସେ ଜଣେ ପୁତ୍ର ଥିଲା ଯେତେବେଳେ ସେ ପାପରେ ଜୀବନ ଅତିବାହିତ କରୁଥିଲା, ଓ ସେ ସେହି ଘୁଷୁରୀମାନଙ୍କ ମଧ୍ୟରେ ଥିବା ସମୟରେ ମଧ୍ୟ ଜଣେ ପୁତ୍ର ଥିଲା। ଯେହେତୁ ସେ ଜଣେ ପୁତ୍ର ଥିଲା, ତେଣୁକରି ଦିନେ ସେ ଏହିପରି ଏକ ଉକ୍ତି ପ୍ରକାଶ କରିଥିଲା ଯାହାକି କୌଣସି ଘୁଷୁରୀ ସେ ପ୍ରକାର ଉକ୍ତି ପ୍ରକାଶ କରନ୍ତି ନାହିଁ। କାରଣ ସେ କହିଲା, ମୋର ପିତା ସେହି ବଡ଼ ଘରେ ବାସ କରନ୍ତି, ତାଙ୍କର ମୂଲ୍ୟାମାନେ ଯେଉଁମାନେ କି ମୋଠାରୁ ଅତି ସୁଖରେ ଅଛନ୍ତି, ମୁଁ ତାଙ୍କର ପୁତ୍ର। ମାତ୍ର ମୁଁ ଏହି ଘୁଷୁରୀମାନଙ୍କ ମଧ୍ୟରେ ବାସ କରୁଅଛି। ମୁଁ ଉଠି ମୋର ପିତାଙ୍କ ନିକଟକୁ ଯିବି। କୌଣସି ଘୁଷୁରୀ ସେ ପ୍ରକାର କହିପାରିବେ ନାହିଁ ଯେପର୍ଯ୍ୟନ୍ତ ସେ ସେହି ଘୁଷୁରୀ ଶାଳର ବିପରୀତ ଦିଗକୁ ମୁଖ କରି ଫେରିନାହିଁ। ବର୍ତ୍ତମାନ ଯେତେବେଳେ ସେହି ପୁତ୍ର ଗୃହକୁ ଫେରିଆସିଛି, ପିତା ସେହି ପୁତ୍ର ପ୍ରତି କ'ଣ କରିବାକୁ ଯାଉଅଛନ୍ତି? ମୂଷାଙ୍କ ବ୍ୟବସ୍ଥା ଅନୁଯାୟୀ ସେହି ପୁତ୍ରକୁ ପଥର ଫୋପାଡ଼ି ମାରିବାକୁ ଥିଲା, ଯାହାକି ଦ୍ୱିତୀୟ ବିବରଣ ଏକୋଇଶ ପର୍ବର ଅଠର ପଦରୁ ଏକୋଇଶ ପଦ ମଧ୍ୟରେ ଲେଖା ଅଛି। ମାତ୍ର ତାହାକୁ ପଥର ଫୋପାଡ଼ି ମରାଯାଇ ନଥିଲା। ପୁତ୍ର ଫେରିଯାଇ ଏହିପରି ସ୍ୱୀକାର କରି କହିଲା, ପିତା, ମୁଁ ସ୍ୱର୍ଗ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛି। ମାତ୍ର ତାହାର ପିତା ତାହାକୁ ବିନଷ୍ଟ ହେବାକୁ ଦେଲେ ନାହିଁ। ଆପଣ ଦେଖନ୍ତୁ, ସେହି ପୁତ୍ର ବିଦେଶରେ ଥିବା ସମୟରେ ତାହାର ଅପରାଧ ନିମନ୍ତେ ଶାସ୍ତି ଭୋଗ କଲା। କାରଣ ଯେଉଁମାନେ ସେମାନଙ୍କର ଗୃହ ମଧ୍ୟରୁ ବାହାରି ପଳାଇ ଯାଆନ୍ତି ବା ପିତା ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରୁ ଦୂରେଇ ଯାଆନ୍ତି, ସେମାନେ ଶାସ୍ତି ଭୋଗ କରନ୍ତି। ମାତ୍ର ଯେତେବେଳେ ସେମାନେ ସେମାନଙ୍କର ସ୍ୱର୍ଗସ୍ଥ ପିତା ଈଶ୍ୱରଙ୍କ ନିକଟକୁ ଫେରିଆସନ୍ତି, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ଓ ଉତ୍ସବ ହୁଏ। ସେହି ଆନନ୍ଦ ପିତା ଈଶ୍ୱରଙ୍କ ନିକଟରେ ହୁଏ, ମାତ୍ର କେବେ ହେଲେ ସେହି ଘୁଷୁରୀ ଶାଳାରେ ହୁଏ ନାହିଁ। ବର୍ତ୍ତମାନ ଏକ ଚମତ୍କାର ବିଷୟ ହେଉଛି, ପିତର କହନ୍ତି, ଧୌତ ହୋଇଥିବା ଘୁଷୁରୀ କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ। ବର୍ତ୍ତମାନ ଆମେ ଏହି ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତରେ ଆଉ କିଛି ବିଷୟ ଯୋଗ କରିପାରିବା। ବିଷୟଟିର ଏହିପରି ଏକ ରୂପ ଆମେ ଦେଇପାରିବା, ସେହି ଘୁଷୁଡ଼ିଶାଳା ମଧ୍ୟରେ ଥିବା ଘୁଷୁଡ଼ିମାନଙ୍କ ମଧ୍ୟରୁ ଏକ ଘୁଷୁଡ଼ି ସେହି ଅପବ୍ୟୟୀ ପୁତ୍ରକୁ କହିଲା, ତୁମେ କହୁଅଛ ଯେ ତୁମ୍ଭେ ଏହି ସୁନ୍ଦର ଘୁଷୁଡ଼ିଶାଳାକୁ, ଏହି ସମସ୍ତ ସୁନ୍ଦର ଦହଲା କାଦୁଅକୁ ପରିତ୍ୟାଗ କରି ତୁମର ପିତାଙ୍କ ଗୃହକୁ ଫେରିଯିବାକୁ ଇଚ୍ଛା କରୁଅଛ। ହଁ, ତାହା ଅତି ଉତ୍ତମ ବିଷୟ ପରି ମନେ ହୁଏ ଓ ମୁଁ ମଧ୍ୟ ତୁମ ସହିତ ସେଠାକୁ ଯିବା ନିମନ୍ତେ ଇଚ୍ଛା କରେ ଓ ମୁଁ ନିଜକୁ ନିଜେ ଚେଷ୍ଟା କରେ। ତେଣୁକରି ଅପବ୍ୟୟୀ ପୁତ୍ର ତାହାକୁ କହିଲା, ଯଦି ତୁ ସେଠାକୁ ଯିବୁ ତାହେଲେ ବିଷୟ ସବୁ ନିଶ୍ଚିତ ଭାବେ ଭିନ୍ନ ହେବାକୁ ଯାଉଅଛି, ତୋତେ ନିଶ୍ଚିତ ଭାବେ ପରିଷ୍କୃତ ହେବାକୁ ହେବ। ଯେତେବେଳେ ସେମାନେ ପିତାଙ୍କ ଗୃହକୁ ଆସିଲେ, ପିତା ତାହାଙ୍କର ପୁତ୍ରକୁ ଆଲିଙ୍ଗନ କରି କହିଲେ, ସବୁଠାରୁ ଭଲ ଲୁଗା ଚଞ୍ଚଳ ଘେନିଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ। ପ୍ରକୃତରେ ସେ ସେହି ପୋଷାକର ଗନ୍ଧ ବାରିଥିଲେ ଯାହାକି ତାହାଙ୍କର ପୁତ୍ର ସେହି ଘୁଷୁଡ଼ିମାନଙ୍କ ଗହଣରେ ପିନ୍ଧି ଆସୁଥିଲେ ଓ ସେପରି କହିବା ଦ୍ୱାରା ପ୍ରକୃତରେ ଏହା ବୁଝିଥିଲେ ଯେ ତାହାଙ୍କୁ ଭଲ ଭାବେ ସ୍ନାନ କରିବାକୁ ଦିଅ ଓ ଏହାପରେ ତାହାଙ୍କୁ ଏକ ଭଲ ଲୁଗା ପିନ୍ଧିବାକୁ ଦିଅ, କାରଣ ସେ ମୋ ଗୃହରେ ସେପରି ଗନ୍ଧେଇବା ବା ସେପରି ବାସ କରିବା ଉଚିତ ନୁହେଁ। ତେବେ ସେହି ଘୁଷୁରୀଟି ମଧ୍ୟ ଅପବ୍ୟୟୀ ପୁତ୍ରଙ୍କ ସହ ଗଲା ଓ ସେ ମଧ୍ୟ ପରିଷ୍କୃତ ହେବାକୁ ଥିଲା। ସେମାନେ ଏହି ଘୁଷୁରୀଟିକୁ ଅତି ସୁନ୍ଦର ଭାବେ ଧୌତ କରି ତାହାର ଗଳାରେ ଅତି ସୁନ୍ଦର ଏକ ଫିତା ବାନ୍ଧିଦେଲେ। ସେମାନେ ସେହି ଘୁଷୁରୀଟିକୁ ଭଲ ଭାବେ ପରିଷ୍କାର କରି ତାହା ଦେହରେ ସୁବାସିତ ଅତର ଲଗାଇଦେଲେ ଓ ସେହି ଘୁଷୁଡ଼ିଟି ଗୃହ ମଧ୍ୟରେ ଅତି ସୁନ୍ଦର ଖୁସିରେ ଓ ଆନନ୍ଦରେ ଓ ହସ ହସ ମୁଖରେ କିଛିଦିନ ପର୍ଯ୍ୟନ୍ତ ବୁଲିବାକୁ ଲାଗିଲା। ମାତ୍ର ଏହା କେବଳ ଅଳ୍ପ ଦିନ ନିମନ୍ତେ ଥିଲା ଓ ଏହାପରେ ସେହି ଘୁଷୁଡ଼ିଟି ଅପବ୍ୟୟୀ ପୁତ୍ର ନିକଟକୁ ଆସି କହିଲା, ଦେଖ, ମୁଁ ଏଠାରେ ରହିବାକୁ ଚାହେଁ ନାହିଁ। ଏହାପରେ ପୁତ୍ର କହିଲା, କାହିଁକି? କାରଣ ମୁଁ ଯେବେଠାରୁ ଏହି ଗୃହକୁ ଫେରିଆସି ରହିଲିଣି ସେହି ସମୟରୁ ଏପରି ସୁଖ ସୁବିଧା ମୁଁ ଆଉ କେଉଁଠି ପାଇନାହିଁ। ଆଉ ତୁମେ କହୁଛ ତୁମକୁ ଏଠାରେ ରହିବାକୁ ପସନ୍ଦ ଲାଗୁନାହିଁ, ଅସୁବିଧା କ'ଣ ହେଲା? ସେତେବେଳେ ସେହି ଘୁଷୁଡ଼ିଟି ପ୍ରତ୍ୟୁତ୍ତର ଦେଲା, ମୁଁ ଏହି ଧଳା ଚାଦରର ବିଛଣାକୁ ପସନ୍ଦ କରେ ନାହିଁ, କିନ୍ତୁ ଯଦି ତୁମେ ମୋ ନିମନ୍ତେ ଏକ ଦହଲା କାଦୁଅର ସ୍ଥାନ ପ୍ରସ୍ତୁତ କରିପାରିବ ତାହେଲେ ମୁଁ ସେଠାରେ ଅତି ଆନନ୍ଦରେ ଶୟନ କରିପାରିବି। ଅପବ୍ୟୟୀ ପୁତ୍ର କହିଲେ, ଆମେ ଆମ ପିତାଙ୍କ ଗୃହରେ ଏପରି ଅପରିଷ୍କାର ଓ ଦହଲା କାଦୁଅର ସ୍ଥାନକୁ ପସନ୍ଦ କରୁନା କି ସେପରି ସ୍ଥାନ ରଖୁନା। ତୁମେ ଏଠାରେ ଘୁଷୁଡ଼ିଶାଳା ମଧ୍ୟରେ ବାସ କରିପାରିବ ନାହିଁ। ସେହି ଘୁଷୁଡ଼ିଟି ଆଉ ଏକ ବିଷୟ ମଧ୍ୟ କହିଲା, ମୁଁ ଏହି ମେଜରେ ବସି ଥାଳିଆରେ ଖାଇବାକୁ ପସନ୍ଦ କରେ ନା, କାହିଁକି ଆମେ ସମସ୍ତ ଆହାରକୁ ତଳେ ପକାଇ ଦେଇ ଏକାସଙ୍ଗେ ମୁହଁ ଲଗାଇ ଖାଇବା ନାହିଁ? ଅପବ୍ୟୟୀ ପୁତ୍ର କହିଲା, ଆମମାନେ ଏଠାରେ ସେପରି କରୁନା। ଏହାପରେ ଘୁଷୁରୀଟି କହିଲା, ତେବେ ମୁଁ ଭାବୁଛି ମୁଁ ଉଠି ମୋର ପିତାଙ୍କ ନିକଟକୁ ଯିବି, କାରଣ ତାହାର ପିତା ସେହି ଗୃହରେ ନଥିଲେ। ତେଣୁକରି ସେ ନିଜର ସେହି ଘୁଷୁଡ଼ି ଶାଳାକୁ ଫେରିଗଲା। ସେ ପୂରାପୂରି ପରିଷ୍କୃତ ହୋଇଥିଲା, ମାତ୍ର ସେ ସେହି ଘୁଷୁଡ଼ି ଶାଳା ମଧ୍ୟକୁ ଫେରିଗଲା ଓ ନିଜର ସେହି ପୁରାତନ ଘୁଷୁଡ଼ିକୁ ଦହଲା କାଦୁଅ ମଧ୍ୟରେ ଲଟପଟ ହେବାର ଲକ୍ଷ୍ୟ କରିବାକୁ ପାରିଲା। ସେ ତାର ପିତା ନିକଟକୁ ଲମ୍ଫ ପ୍ରଦାନ କରି ସେହି କାଦୁଅରେ ଲୁଟିଯାଇ କହିଲା, ପିତା, ମୁଁ ନିଶ୍ଚିତ ଭାବେ ଖୁସି ଯେ ମୁଁ ମୋର ଗୃହକୁ ଫେରିଆସିଛି। ମୁଁ ମୋର ପସନ୍ଦର ସ୍ଥାନକୁ ପୁନର୍ବାର ଫେରିପାଇଛି। ଆପଣ ଜାଣନ୍ତି କାହିଁକି? କାରଣ ସେ ଏକ ଘୁଷୁଡ଼ି ଥିଲା। ଏହିପରି ଏକ ପ୍ରବାଦ ଅଛି, ଘୁଷୁଡ଼ି ପ୍ରକୃତି ପଙ୍କରେ ଲୋଟେ, ମନୁଷ୍ୟ ପ୍ରକୃତି ମଲେ ତୁଟେ। କିନ୍ତୁ ଯେ ପୁତ୍ର ସେ ଯଦିଓ ଘୁଷୁଡ଼ି ଶାଳାକୁ ଯାଏ, ମାତ୍ର ସେ କେବେ ହେଲେ ସେହି ଘୁଷୁଡ଼ିମାନଙ୍କ ଗହଣରେ ରହିବାକୁ ପସନ୍ଦ କରେ ନାହିଁ। ସେମାନଙ୍କ ମଧ୍ୟରୁ ବାହାରି ଆସିବା ପାଇଁ ଚେଷ୍ଟା କରେ, କାରଣ ସେ ଘୁଷୁଡ଼ି ନୁହେଁ ମାତ୍ର ପୁତ୍ର, ଓ ପୁତ୍ର ପିତାଙ୍କ ଗୃହରେ ଓ ପିତାଙ୍କ ସହିତ ରହିବାକୁ ଚାହେଁ। କିନ୍ତୁ ସେ ଯାହା ହେଉ ନା କାହିଁକି, ବେଳେବେଳେ ଏପରି ମଧ୍ୟ ହୁଏ ଯେ ଅପବୟୀ ପୁତ୍ରମାନେ ଘୁଷୁରୀ ଶାଳା ମଧ୍ୟକୁ ଯାଇଥିବା ପଥରେ ଅଗ୍ରସର ହୁଅନ୍ତି ଓ ଘୁଷୁରୀମାନେ ଘୁଷୁରୀ ଶାଳା ମଧ୍ୟରୁ ବାହାରି ପିତାଙ୍କର ଗୃହ ଆଡ଼କୁ ଅଗ୍ରସର ହୁଅନ୍ତି। ମାତ୍ର ସେ ହେଉଛି ଏକ ଘୁଷୁଡ଼ି, ସେ ସେଠାରେ ରହିବାକୁ ପସନ୍ଦ କରେ ନାହିଁ। ସେ ଅତି ସୁନ୍ଦର ଭାବେ ପରିଷ୍କୃତ ହୋଇପାରେ ଓ ଧୌତ ହୋଇପାରେ ଓ ଅତି ଧାର୍ମିକ ହୋଇପାରେ। ବେଳେବେଳେ ସେ ମଣ୍ଡଳୀ ମଧ୍ୟରେ ଏପରିକି ଏକ କର୍ମକର୍ତ୍ତା ଭାବେ ମଧ୍ୟ ମନୋନୀତ ହୁଏ। ତେବେ ମଧ୍ୟ ଆପଣ କିଛି କହିପାରିବେ ନାହିଁ, କାରଣ ସେ ବାହିକ ଭାବେ ପୂରାପୂରି ପରିଷ୍କାର ଥାଏ, ମାତ୍ର ଅନ୍ତରରେ ସେ ଘୁଷୁରୀର ସ୍ୱଭାବ ଧାରଣ କରିଥାଏ ଓ ଘୁଷୁରୀ ସଦାସର୍ବଦା ନର୍ଦ୍ଦମାକୁ ପସନ୍ଦ କରେ। ଏହାକୁ ଯେତେ ପରିଷ୍କାର ସ୍ଥାନରେ ଓ ପରିଷ୍କାର କରି ରଖିଲେ ମଧ୍ୟ ସେ ସେହି ନର୍ଦ୍ଦମାକୁ ହିଁ ପସନ୍ଦ କରେ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ବା ଈଶ୍ୱରଙ୍କ ସନ୍ତାନ ବୋଲି ନିଜର ପରିଚୟ ଦିଅନ୍ତି ଓ ସେମାନେ ମଧ୍ୟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ବିଭିନ୍ନ ପ୍ରକାର ଦାୟିତ୍ୱ ବହନ କରନ୍ତି, ଏପରିକି ଅତି ସୁନ୍ଦର ପ୍ରଚାର କରନ୍ତି। ମାତ୍ର ତଥାପି ସେମାନେ ନିଜର ପୁରାତନ ସ୍ୱଭାବ ଅନୁଯାୟୀ ପରିଚାଳିତ ହୁଅନ୍ତି ଓ ତହିଁରେ ଆନନ୍ଦ ଅନୁଭବ କରନ୍ତି। ସେମାନେ ପାପରେ ଲିପ୍ତ ରହିବାକୁ ପସନ୍ଦ କରନ୍ତି। ସେମାନେ ସେମାନଙ୍କର ପୁରାତନ ସ୍ୱଭାବ ମଧ୍ୟକୁ ଫେରିଯାଆନ୍ତି। କିନ୍ତୁ ଯିଏ ପ୍ରକୃତରେ ପୁତ୍ର, ସେ କେବେ ହେଲେ ପାପରେ ଲିପ୍ତ ରହିବାକୁ ପସନ୍ଦ କରିବ ନାହିଁ। ସେ ତହିଁରୁ ବାହାରି ଆସିବା ନିମନ୍ତେ ଚେଷ୍ଟା କରିବ। ସେ ପାପରେ ଲିପ୍ତ ରହି କେବେ ହେଲେ ଆନନ୍ଦ ଉପଭୋଗ କରିପାରିବ ନାହିଁ। କିନ୍ତୁ ଯେ ପୁତ୍ର ନୁହେଁ, ତାହାକୁ ଯେତେ ପରିଷ୍କାର କଲେ ମଧ୍ୟ ଓ ଯେତେ ପରିଷ୍କାର ସ୍ଥାନରେ ନେଇ ରଖିଲେ ମଧ୍ୟ ସେଠାରେ ରହିବାକୁ ପସନ୍ଦ କରିବ ନାହିଁ, କାରଣ ସେ ସେହି ଘୁଷୁଡ଼ି ପରି ଯିଏକି ସଦାସର୍ବଦା ଘୁଷୁଡ଼ିମାନଙ୍କ ଗହଣରେ ରହିବାକୁ ପସନ୍ଦ କରେ, ଅର୍ଥାତ୍ ପାପରେ ଲିପ୍ତ ରହିବାକୁ ପସନ୍ଦ କରେ। ଏହା ହିଁ ହେଉଛି ଭଣ୍ଡ ଶିକ୍ଷକର ଚିହ୍ନ ଓ ଏହା ଏକ ଭୟଙ୍କର ବିଷୟ। ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ପ୍ରକାଶିତ ବାକ୍ୟର 17 ପର୍ବଠାରୁ ଅଧିକ ଭୟଙ୍କର ଛବି ମୁଁ ଆଉ କୌଣସି ସ୍ଥାନରେ ଲକ୍ଷ୍ୟ କରିବାକୁ ପାରେ ନା। ପ୍ରିୟ ବନ୍ଧୁ, ସତ୍ୟ ଜାଣି ସେହି ସତ୍ୟ ପଥରୁ ବିଚ୍ୟୁତ ହେବା ସବୁଠାରୁ ଭୟଙ୍କର ବିଷୟ। ଆଜି ଅନେକଙ୍କ ଜୀବନରେ ତାହା ହିଁ ଘଟେ, କାରଣ ସେମାନେ ଅନ୍ଧକାରର ବିଷୟ ସବୁକୁ ବା ଅସତ୍ୟକୁ ପସନ୍ଦ କରନ୍ତି ଓ ତହିଁରେ ଲିପ୍ତ ରହିବାକୁ ଚାହାନ୍ତି। ସେମାନେ ଯଦିଓ କିଛି କାଳ ନିମନ୍ତେ ବେଶ୍ ଧାର୍ମିକ ତଥା ପ୍ରଭୁଙ୍କ ବିଷୟରେ ଅତି ଉଦ୍ୟୋଗୀ ବୋଲି ଦେଖାଇ ହୁଅନ୍ତି, ମାତ୍ର ପ୍ରକୃତରେ ଆନ୍ତରିକ ଭାବେ ସେମାନେ ସେପରି ନୁହନ୍ତି। ସେମାନେ ମିଥ୍ୟାକୁ ପସନ୍ଦ କରନ୍ତି ଓ ନିଜର ପୁରାତନ ସ୍ୱଭାବ ଅନୁଯାୟୀ ପରିଚାଳିତ ହୋଇ ପାପରେ ଲିପ୍ତ ରହିବାକୁ ପସନ୍ଦ କରନ୍ତି ଓ ସେମାନେ ଈଶ୍ୱରଙ୍କ ସହଭାଗିତାରୁ ଦୂରେଇ ଯାଆନ୍ତି। ତେଣୁକରି ପିତର ସେମାନଙ୍କୁ ଧୌତ ହୋଇଥିବା ଘୁଷୁରୀ ସହିତ ତୁଳନା କରନ୍ତି, କାରଣ ସେମାନେ ସେହି ଘୁଷୁରୀ ଓ ସେମାନେ ଘୁଷୁରୀମାନଙ୍କ ଗହଣରେ ରହିବାକୁ ପସନ୍ଦ କରନ୍ତି। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଆଚରଣ ବା ସ୍ୱଭାବ କିପରି? ଆମେ କ'ଣ ସେହି ଧୌତ ହୋଇଥିବା ଘୁଷୁରୀମାନଙ୍କ ପରି ପୁନର୍ବାର ପାପରେ ଲିପ୍ତ ରହିବାକୁ ପସନ୍ଦ କରୁ, ନା ପିତା ଈଶ୍ୱରଙ୍କ ନିକଟକୁ ଫେରିଆସିବାକୁ ଚାହୁଁ? ଯଦି ଆମେ ବାସ୍ତବରେ ପୁତ୍ର, ତାହେଲେ ଆମମାନେ କେବେ ହେଲେ ପାପରେ ତଥା ଅଧର୍ମରେ ଲିପ୍ତ ରହିବାକୁ ପସନ୍ଦ କରିବା ନାହିଁ। କିନ୍ତୁ ଯଦି ଆମେ ଈଶ୍ୱରଙ୍କ ପୁତ୍ର ନୁହୁଁ, ମାତ୍ର ଘୁଷୁଡ଼ିର ସନ୍ତାନ ଅଟୁ, ତାହେଲେ ଆମମାନେ ପୁନର୍ବାର ସେହି ଘୁଷୁରୀମାନଙ୍କ ଗହଣକୁ ଫେରିଯାଇ ଘୁଷୁରୀମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରିବା ନିମନ୍ତେ ପସନ୍ଦ କରିବା, ସେହି ପୁରାତନ ସ୍ୱଭାବରେ ପରିଚାଳିତ ହେବା ନିମନ୍ତେ ପସନ୍ଦ କରିବା, ସେହି ପାପରେ ଲିପ୍ତ ରହିବାକୁ ପସନ୍ଦ କରିବା। ଆଜି ଆମେ କେଉଁ ସ୍ତରରେ ଅଛୁ? ଆମେ କ'ଣ ପାପରେ ଲିପ୍ତ ରହି ଆନନ୍ଦ ଉପଭୋଗ କରୁକୁ, ନା ପାପ ନିମନ୍ତେ ଅନୁତାପ କରି ତହିଁରୁ ଫେରିଆସିବାକୁ ଚାହୁଁ? ଯଦି ଆମେ ଫେରିଆସିବାକୁ ଚାହୁଁ, ତାହେଲେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଓ ଈଶ୍ୱରଙ୍କ ଦ୍ୱାରା ଗୃହୀତ ହେବା, ଆଉ ତାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ, କାରଣ ସେ ହିଁ ଏକମାତ୍ର ଆମମାନଙ୍କର ପାପରୁ ଉଦ୍ଧାରକର୍ତ୍ତା। ତେଣୁ ଆସୁ, ଆମେ ଯଦି ଈଶ୍ୱରଙ୍କର ସନ୍ତାନ, ତାହେଲେ ଆମମାନେ ପାପରୁ ପୃଥକୀକୃତ ଜୀବନଯାପନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଫେରିଆସୁ। ତାହେଲେ ଆମ୍ଭେମାନେ ପାପରୁ ଉଦ୍ଧାର ପ୍ରାପ୍ତ ହୋଇ ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହୋଇପାରିବା। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଜୀବନ କେଉଁ ସ୍ତରରେ ଅଛି? ଆଜି ଆମମାନେ କି ପ୍ରକାର ଜୀବନଯାପନ କରୁଛୁ? ଆଜି କ'ଣ ଆମେ ସେହି ଘୁଷୁରୀ ପରି ଜୀବନଯାପନ କରୁଛୁ, ନା ନିଜର ପାପ ନିମନ୍ତେ ଅନୁତାପ କରି ପିତାଙ୍କ ନିକଟକୁ ଫେରିଆସିଛୁ, ପିତାଙ୍କ ସହିତ ସହଭାଗିତା ସ୍ଥାପନ କରିବା ପାଇଁ ଚାହୁଁଛୁ? ପ୍ରିୟ ବନ୍ଧୁ, ଆମମାନେ ଯଦି ପୁତ୍ର ହୋଇ ପିତାଙ୍କ ସହିତ ସହଭାଗିତା ସ୍ଥାପନ ନ କରୁ, ତାହେଲେ ଆମମାନେ ସେହି ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହୋଇପାରିବା ନାହିଁ କି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସୋନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। আমার ইমেল আড্রেসটি লিখি রাখুন, odiattv@radio882.com। তবে আজ বিদায় দিও, নমস্কার।
ନିସଙ୍ଗତାରେ ବା ଦରିଦ୍ରତାରେ ଲାଜାର ପରି ଯେ ଠିଆ ହୁଏ, କ୍ଷୁଧାରେ ହେଉ ତୃପ୍ତିରେ ହେଉ ବିଶ୍ୱାସକୁ ଯେ ଧରି ରଖେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସୋନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ।